ଗୀତସଂହିତା ଅଧ୍ୟାୟ 86 ଦାଉଦଙ୍କର ପ୍ରାର୍ଥନା। ହେ ସଦାପ୍ରଭୁ, କର୍ଣ୍ଣ ଡେରି ମୋତେ ଉତ୍ତର ଦିଅ, କାରଣ ମୁଁ ଦରିଦ୍ର ଓ ଦୀନହୀନ। ମୋହର ପ୍ରାଣ ରକ୍ଷା କର, ଯେହେତୁ ମୁଁ ଈଶ୍ୱର ପରାୟଣ। ହେ ମୋହର ପରମେଶ୍ୱର, ତୁମ୍ଭଠାରେ ଭରସାକାରୀ ଦାସର ପରିତ୍ରାଣ କର। ହେ ପ୍ରଭୋ, ମୋ ପ୍ରତି ଦୟାଳୁ ହୁଅ, କାରଣ ମୁଁ ଦିନଯାକ ତୁମ୍ଭ ନିକଟରେ ଡାକ ପକାଏ। ଆପଣା ଦାସର ପ୍ରାଣ ଆନନ୍ଦିତ କର, କାରଣ ହେ ପ୍ରଭୋ, ମୁଁ ତୁମ୍ଭ ଆଡ଼େ ଆପଣା ପ୍ରାଣ ଉଠାଏ, ଯେହେତୁ ହେ ପ୍ରଭୋ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ। ପୁଣି ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ। ହେ ସଦାପ୍ରଭୁ, ମୋ ପ୍ରାର୍ଥନାରେ କର୍ଣ୍ଣପାତ କର ଓ ମୋ ନିବେଦନର ରବରେ ମନୋଯୋଗ କର। ମୋହର ସଙ୍କଟ ଦିନରେ ମୁଁ ତୁମ୍ଭକୁ ଡାକିବି, କାରଣ ତୁମ୍ଭେ ମୋତେ ଉତ୍ତର ଦେବ। ହେ ପ୍ରଭୋ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ, କିଏ ବା ତୁମ୍ଭ କର୍ମତୁଲ୍ୟ ଆଉ କୌଣସି କର୍ମ ନାହିଁ। ହେ ପ୍ରଭୋ, ତୁମ୍ଭର ସୃଷ୍ଟ ସକଳ ଦେଶୀୟ ଲୋକ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ ଓ ସେମାନେ ତୁମ୍ଭ ନାମର ଗୌରବ କରିବେ, କାରଣ ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟକର୍ମ କରୁଥାଅ। ତୁମ୍ଭେ ଏକମାତ୍ର ପରମେଶ୍ୱର ଅଟ। ହେ ସଦାପ୍ରଭୁ, ତୁମ୍ଭର ପଥ ମୋତେ ଶିଖାଅ, ମୁଁ ତୁମ୍ଭ ସତ୍ୟତାରେ ଗମନ କରିବି। ତୁମ୍ଭ ନାମକୁ ଭୟ କରିବା ପାଇଁ ମୋତେ ଏକ ମନା କର। ହେ ପ୍ରଭୋ, ମୋ ପରମେଶ୍ୱର, ମୁଁ ସର୍ବାନ୍ତକରଣରେ ତୁମ୍ଭର ପ୍ରଶଂସା କରିବି ଓ ମୁଁ ଅନନ୍ତକାଳ ତୁମ୍ଭ ନାମର ଗୌରବ କରିବି, କାରଣ ମୋ ପ୍ରତି ତୁମ୍ଭର ଦୟା ମହତ୍। ପୁଣି ତୁମ୍ଭେ ନିଚସ୍ତ ପାତାଳରୁ ମୋ ପ୍ରାଣକୁ ଉଦ୍ଧାର କରିଅଛ। ହେ ପରମେଶ୍ୱର, ଅହଙ୍କାରୀମାନେ ମୋ ବିରୁଦ୍ଧରେ ଉଠିଅଛନ୍ତି, ଦୂରନ୍ତ ଲୋକଙ୍କ ମଣ୍ଡଳୀ ମୋ ପ୍ରାଣ ଚାହିଁଅଛନ୍ତି। ସେମାନେ ଆପଣା ଆପଣା ସମ୍ମୁଖରେ ତୁମ୍ଭଙ୍କୁ ରଖିନାହାନ୍ତି, ମାତ୍ର ହେ ପ୍ରଭୁ, ତୁମ୍ଭେ ସ୍ନେହଶୀଳ ଓ କୃପାବାନ ପରମେଶ୍ୱର, କ୍ରୋଧରେ ଧୀର ପୁଣି ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ। ଆହେ, ମୋ ପ୍ରତି ଫେର ଓ ମୋତେ ଦୟା କର। ତୁମ୍ଭ ଦାସକୁ ତୁମ୍ଭର ଶକ୍ତି ପ୍ରଦାନ କର, ପୁଣି ତୁମ୍ଭ ଦାସୀର ପୁତ୍ରକୁ ପରିତ୍ରାଣ କର। ମୋତେ ମଙ୍ଗଳାର୍ଥକ ଲକ୍ଷଣ ଦେଖାଅ, ତହିଁରେ ମୋ ଘୃଣାକାରୀମାନେ ତାହା ଦେଖି ଲଜ୍ଜିତ ହେବେ, ଯେହେତୁ ହେ ପ୍ରଭୋ, ତୁମ୍ଭେ ମୋହର ସାହାଯ୍ୟ ଓ ସାନ୍ତ୍ୱନା କରିଅଛ।